ସମ୍ପର୍କ ରଖିଥିଲେ। ମୋତେ ଆସିବା ଆଜି କାଲିବା ଆଜି କହି 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 କହିଲି ତା କହୁନଥିଲେ। ମୋର କିଛି ପ୍ରୋବ୍ଲେମ୍ ନାହିଁ, ଆଧାର କାର୍ଡ ଯେତେବେଳେ ମୁଁ ଘିନି ଆଣିଲି ମୋତେ ସିଏ 5 ଲକ୍ଷ ଡିମାଣ୍ଡ କଲେ। ଗୋଟେ ଗାଡ଼ି ଦେବ, ତିନ୍ତୁଳାର ସୁନା ଚେନ୍ ଦେବ, ଗୋଟେ ମୁଦି ଦେବ, ମୁଁ ତମକୁ କୋର୍ଟ ମ୍ୟାରେଜ୍ କରିବି ବୋଲି କହିଲି। ମୁଁ ସେଇଥିରେ ବି ରାଜି ହେଲି। ହଁ ମୋତେ ସିଏ ହିଁ ରଖିଲି। ଏବେ ଅନ୍ୟ ଝିଅ ସହିତ ସିଏ ମ୍ୟାରେଜ୍ କରିଦେବି, ମୁଁ ଯିବି କୁଆଡ଼େ? ମୋ ଇଜ୍ଜତ ସହିତ ସିଏ ଖେଳିଛନ୍ତି, ଆଉ କେଉଁ ଝିଅ ସହିତ ନ ଖେଳେ? ମୋ ସହିତ ଯୋଉ ଘଟିଛି ସିଏ ଆଉ କେଉଁ ଝିଅ ସହିତ ଏମିତି ନ ଘଟାନ୍ତି। ଯୋଉ ଝିଅ ତାଙ୍କୁ କୋର୍ଟ ମ୍ୟାରେଜ୍ କରିଛି ସିଏ ପଛକୁ ହଟିଯାଉ, ନ ହଟିବ ତ ମୁଁ ତାକୁ ବି ଛାଡ଼ିବି। ମାନେ ଦିନକୁ ସିଏ 1000 ଥର ଆଇ ଲଭ୍ ୟୁ କହିବେ, ମାନେ ଯୋଉଠି ଦେଖିବେ ସେଇଠି ଆଣି ଗୋଲାପ ଫୁଲ ଦେବେ, ମାନେ ଏତେ ସିଏ ମୋତେ ପାଗଳ କରିଦେଲେ ମୁଁ ବାଧ୍ୟ ହେଲି ମୋ ସ୍ୱାମୀଟାକୁ ଛାଡ଼ିବା ପାଇଁ ବାଧ୍ୟ।
ଆଲୋକ ବଳକୁ ମୁଁ ମୋର କରିକି ହିଁ ରହିବି, ନହେଲେ